तृतीय स्कंध द्वादश अध्याय
श्लोक
45 लोमभ्यो गायत्री जगत्या अस्मि अस्नः प्रजापते तस्योस्मि गासिलोमभ्यो गायत्री च त्वचो विभो त्रिष्टु मनसा स्मृतोऽस्नुष्टो जगत्यस्ना प्रजापते तस्योस्नेहासिलोमभ्यो गायत्री च त्वचो विभो त्रिष्टु मनसा स्मृतोऽस्नुष्टो
जगत्यस्ना प्रजापते
जगत्यस्ना प्रजापते जगत्यस्ना प्रजापते
शब्दन बात तस्य काम कर उसने एक वैदिक छंद आसी उत्पन्न हला लोमभ्य शरीर लोमरु गायत्री मुख्य वैदिक छंद च मध्यम त्वच त्वक्रु विभो विभु व ब्रह्माकर त्रिष्टुप छंद मांसाद मांसज स्नुत स्नायुरु अनुष्टुप छंद जगति छंद अस्नः अस्तिरु प्रजापति ब्रह्माकर श्लोकर अनुवाद सेई विभु ब्रह्माकर रोमराजरु उष्णिक त्वक्रु गायत्री मांसरु त्रिष्टुप स्नायुरु अनुष्टुप अस्थिरु जगति छंद उत्पन्न होला आम कल ये सब कही भावत नाई तो मैंने जा परस्पर पाठ करवा मज्जाया पंक्तिर उत्पन्ना बृहति प्राणतो अभवत् अर्थात मज्जारू ब्रह्माकर मज्जारू पंक्ति नामक छंद एवं प्राणरु बृहति नामक छंद उत्पन्न होगा यह श्लोक कौन से भावत नाई परवर्ती श्लोक 47 पाठ करवा स्पर्श तस्या भवज्जीव स्वरो देह उदाहृत उष्णानम इंद्रियाणि आहुर अंतस्ता ब्रह्मात्मना स्वरा सत्व विहारेण भवन्ति स्म प्रजापतेः। अर्थात प्रजापति ब्रह्मांगर जीवत्वरु करु म पर्यंत 25 स्पर्श वर्ण देहरु अकारादि 14 स्वर वर्ण इंद्रियगण ठारु स स स ओ ह एहि 4 उष्म वर्ण एवं बलरु ज र ळ ब एहि 4 अंतस्थ वर्ण उत्पन्न होइछि बोली तत्वज्ञान वर्णना करती। पुनश्च प्रजापति ब्रह्मांगर क्रीड़ावृत्ति संगीतर सप्तस्वर उद्धृत है। इस प्रकार भागवतरे प्रभुपाद महाराज कहते संस्कृत भाषा रे 13 स्वर वर्ण और 35 व्यंजन वर्ण अच्छी अ आ इ ई उ रु रु ए आई ओ औ ये सब स्वर वर्ण एवं क ख ग घ इत्यादि व्यंजन वर्ण। व्यंजन वर्ण मध्य प्रथम 25 वर्ण स्पर्श वर्ण अटे 4 अंतस्थ वर्ण अटे उष्म वर्ण मध्य स स ओ स ये तीनोटी जो तालव्य मूर्धन्य अंतस्व ये तीनोटी अच्छी। संगीतर सप्तस्वर तथा सारी गामा पाधानी ये सब ध्वनि तरंग मानक मौलिकत शब्द ब्रह्म व दिव्य ध्वनि भी कहुए तेणु कहुई ब्रह्मा महाकल्पे दिव्य ध्वनि अवतार रूप से सृष्टि होते वेदगण दिव्य ध्वनि अटंती से वैदिक साहित्य ध्वनि तरंग भौतिक व्याख्या कर आवश्यकता ना। जदिओ वेदगण आमको प्रतीत हो बड़ अक्षर मानते जड़ अक्षर आकार प्रतीक भाव प्रकाशित होती तथा से यथानुरूप ध्वनित होगा दरकार अंतिम किसी प्राकृत बोली ना कारण सबकिर उत्पत्ति स्थल होती जगत से भौतिक प्रकाश को माइक बोली कहुए दिव्य आत्मानुभूति लाभ कर महात्मा मान पक्ष सब ही चीज वस्तु जा छड़ा आ कि ना। सर्वप्रथमें आम मंदिर मुख्य सुपार प्रतापद्र पाद प्रथम मोर प्राणी नवेदन करी आम यही सब श्लोक का आलोचना करते 47 श्लोक प्रति आम आलोचना करते कारण ये भावार्थ या जहा आम आउ थे से विषय कह तेणु ये ब्रह्मा सब सृष्टि कर ब्रह्मा मुखर सब वेद इत्यादि सब सृष्टि होद उपवेद उपनिषद पुराण इतिहास ये समस्त सब ब्रह्मा मुखर सब सृष्टि होना भगवान हृदय से ज्ञान दे चारोटी श्लोक जो देते से 4 श्लोक में ये सब ज्ञान सब रही तेणु यठार कह जे आनुकी की गत कल 45 ये जो विभिन्न प्रकार छंद रही सब छंद ब्रह्मांकर मुखर सब जात होते उष्णिक गायत्री त्रिष्टुप अनुष्टुप जगती एवं पंक्ति एवं बृहती ये के 6 ये 6 छंद सब सृष्टि हो ब्रह्मांकर तेणु ये छंद जो सब अच्छा ये छंद भितर गायत्री छंद साम हम जिते छंद अच्छा भगवद गीता 10 अध्याय भगवान अर्जुन कहते विभूति विषय कहते भगवान जो कहते अर्जुन मोर विभूति तो अनेक रही संक्षेप कहूँ तेणु ये छंद मान जो सब रही छंद मान भर जो गायत्री छंद ये हूँ मोर गोटे विभूति छंद साम गायत्री तेणु ये छंद जो रही विभिन्न प्रकार स्वर से सब वर्णना गीत गान कर वेद उपनिषद इत्यादि सब तार स्वर लय सब रही अनुसार जन गान कर समय रे को प्रकार ये सप्त स्वर जो वर्णना कर सारे गाम पाधानी ये सब स्वर से विभिन्न राग जो रही ये राग अनुसार सब समय अनुसार से राग गान आमर मध्य मंदिर रे से अनुसार गान कर सका जो गान करा जाउ छी संसार दावा नळली ढलोक त्राणाय कारुण्य गणागनातम प्राप्तस्य कल्याण गुणानवश वंदे गुरु श्री चरण अरविंद। ये जो गान होची आमे जतको अनवा सबले गाइबा अनवा स्वर से ठीक हो ना कारण मंगला आरती ब्रह्म मुहूर्त से रागटी से रागर गान करा जाए भक्तिविनोद ठाकुर सब राग अनुसार गीत रचना करसंदी। गोटे थर आम जा वृंदावन परिक्रमा रे से समय रे मंगला आरती संगीत जन गान कले ये गीत अलग स्वर से बोलले आम लोकनाथ महाराज थे ना ना ये स्वर टा नुह तार प्रकृत स्वर से बोल तेणु तार कौ समय कौ राग बोल कौ छंद बोल तार सब समय रही राग अनुसार रही भगवद्गीता दशम अध्याय भगवान कहते जे बृहत् साम तथा सामना गायत्री छंद बृहत् साम तथा सामना जो वेद रही वेद भितर श्रेष्ठ वेद होती कौटा साम वेद वेदाना साम वेदस्मी पुणी से ही साम वेदर मध्य विभिन्न प्रकार जो छंद रही विभिन्न प्रकार मंत्र सब रही बृहत् साम गोटे मंत्र जो मंत्र इंद्रंकर स्तुति करा जाए जो मंत्र द्वारा एवं से मंत्र राति अधेरे गान करा जाए तार विभिन्न प्रकार रही समय रही राग अनुसार से समय बोला जीव थे अकबर अकबर जो राज्य नौ जन थे रत्न नवरत्न बोली कह जाए भितर जन थे तानसेन तानसेन एत सुंदर गीत गान करुले अकबर कहले तुम गुरु किए एत सुंदर तुम गान कर गुरु किए तुम गुरु को टे आणुन से गान करेंगे तुम्हें जी एत छात्र होते गीत कर सुंदर भाव में तेणु तुम गुरु मत आधिक होते ना सी कहारे गीत बोलती ना मुझना अधम अवस्था को आसी जा आपण गीत गान कर मोर गुरु जी सी केवल भगवान पर गीत गान करती सी अने का गीत गान करती ना तेणु अकबर कहले तो ठीक अच्छे तेल आम तक आश्रम को जवा जाकि हरिदास आश्रम पहुँचले ये लुचिकी रही अकबर तानसेन जा गुरु को मनक गोटे गीत गायापी कहले कि गुरु देह भल ना तेणु से गोटे गीत गान कले हरिदास जो मेघ मल्लार कौन गोटे रही राग से मेघ मल्लार जो गान कले जाणीशु टे भूल कर बोलने ठीक भाव बोलने ना तेणु गुरुदेव अप्रसन्न होगले कहे ये कौन कि गीत गान कर तुमको ये शिक्षा देली तुम यह शिक्षा कल ना गुरुदेव मत आप संग कर भूली जाऊँगी आपन टे दया गान करूँ तेणु तर जदिओ देह भल ना तथा से गीत गान कले मेघ मल्लार तेणु ये रागरे गान कले जहाँकि सांगे सांगे वर्षा आसीगला से सब तार रही एफेक्ट रही से रागरे गान कले तार फल कौन हम सब रही तेनाली भाव विभिन्न प्रकार शास्त्र मानक आम जो गीता पाठ करते भागवत पाठ करते आम से तार स्वर रही स्वर से कौटा कौ छंद रही छंद आमको बोलिया पड़ो छंद जदि एपट सेपट हो तार फल उल्टा होती से कथा भागवत वर्णना कर षष्ठ स्कंद थे इंद्रदेव से तांकर गुरु बृहस्पति को अवमानना करदे अलकापुर सब विभिन्न प्रकार नृत्य गीत सब गान चली बहुत सुंदर भाव आसर लगी इंद्र तांकर जो रही सिंहासन बस बहुत उच्च आसन बस पाखे सचिव बस अप्सरा मैंने नृत्य कर गंधर्व मैंने गान कर भाव में देवता मैंने जय जयकार कर तेणु इंद्रंकर बहुत गर्व हो जाए सब ऐश्वर्य रही ऐश्वर्य तेणु से ही समय गुरुदेव आसिले बृहस्पति आसिले जदिव बृहस्पति गुरुदेव स्वतंत्र आसन रखा जाए कि सी आदर कले ना इंद्र मन मन भावे के गुरु जा प्रणाम कर तेणु तक अभिमान आसीगला गुरुदेव जापारे तेणु गुरुदेव जाणी पलैगले आ आसिले आसन बसिले पलैगले लुचिकी रहीगले तापर इंद्रंकर से गोटे चिंता पड़ा रे मुझे भूल करदेली ये मदमत अवस्था ये भाव में सोमर समेत टे पान हो मदमत अवस्था तेणु सी आई कले भूल हो गला गुरुदेव आसते भाव में चिंता करहचला बेलू देख ला बेल घरे नहांती गुरुदेव नहांती आश्रम तेणु कौन हम कौन ना ये भाव एक जाणीगले शुक्राचार्य तेणु से असुर मानू कहले जाओ देवता मान बर्तमान युद्ध कर से बर्तमान गुरु नहांती तेणु देवता मैंने परास्त हो गले पुणी ब्रह्मा पाक गले ब्रह्मा कहले प्रथम तिरस्कार कले इंद्र को गुरुदेव को केवल अवमानना करना जस्य प्रसादात भगवत प्रसादो जस्य प्रसादान नगति कुतोपि धायन तुवंतस्य जगत जगत संध्या दशस्त्री संध्या वंदे गुरु श्री चरणारविंदम गुरुदेव को अप्रसन्न कले तुम केमी तुम उन्नति हो पार यही भाव तिरस्कार करी तब कह जहा हो ठीक अच्छे तुम वर्तमान तुम भाई तोष्टांगर पुत्र विश्वरूप को तुम तक पुरोहित कर तुम गुरु हिसाब ग्रहण कर तेणु से आसिले भाई पुत्र को अनुरोध कले तुम आम गुरु हो पुरोहित हुआ आम यज्ञ कार्य कर ଏସବୁ ସେ ପ୍ରଥମେ ରାଜି ହେଉନଥିଲେ, କିନ୍ତୁ ସେ ତାପରେ ରାଜି ହେଲେ। କିନ୍ତୁ ବ୍ରହ୍ମା ତାଙ୍କୁ କହିଥିଲେ ଯେ ତାଙ୍କର ଯଦି କିଛି ଦୋଷ ରହିଛି ସେଇଟାକୁ ତୁମେ ଦେଖିବ ନାହିଁ, ଏକଥା କହିଥିଲେ। କିନ୍ତୁ ବିଶ୍ୱରୂପ ସେ ଆସି ତାଙ୍କୁ ନାରାୟଣ କବଚ ପ୍ରଦାନ କଲେ। ନାରାୟଣ କବଚ ଏତେ ଶକ୍ତିଶାଳୀ ଯେ ସେ ନାରାୟଣ କବଚର ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଜଣେ ବ୍ରାହ୍ମଣ ସେ ନାରାୟଣ କବଚ ଧାରଣ କରି ସେ ଯେତେବେଳେ ଯାଉଥିଲେ, ଗୋଟେ ସମୟରେ ତାଙ୍କର ମୃତ୍ୟୁ ହୋଇଗଲା। ସେ ମୃତ୍ୟୁ ହୋଇଥିଲା, ସେ ଗୋଟେ ମରୁଭୂମିରେ ତାଙ୍କର ଅସ୍ଥି ପଡ଼ି ରହିଥିଲା। କିନ୍ତୁ ସେ ନାରାୟଣ କବଚ ନାରାୟଣ ମନ୍ତ୍ର ସ୍ତୋତ୍ର ପ୍ରଦାନ କରୁଥିଲେ। ତେଣୁ ସେଇ ସମୟରେ ଉପରେ ଗୋଟେ ଗନ୍ଧର୍ବ ଯାଉଥିଲେ ତାଙ୍କର ବିମାନରେ, ସେ ବିମାନଟି ତଳେ ଫସି ପଡ଼ିଲା। ବିମାନଟି ଠିକ୍ ଅଛି, ଆମର ଯେଉଁ ବିଭିନ୍ନ ଆମର ଭୌତିକ ଜାହାଜ ସବୁ ରହିଛି ଉଡ଼ାଜାହାଜ, ତା ଦେହରେ ବିଭିନ୍ନ ପ୍ରକାର ଯାନ୍ତ୍ରିକ ତ୍ରୁଟି ରହୁଛି, ସେଇଟା ନଷ୍ଟ ହୋଇଯାଉଛି, ଆୟାର କ୍ରାସ୍ ହୋଇଯାଉଛି। କିନ୍ତୁ ଗନ୍ଧର୍ବ ଲୋକରେ ତାଙ୍କର ସ୍ୱର୍ଗ ଉନ୍ନତ ଲୋକମାନଙ୍କ ଯେଉଁ ବିମାନ ରହିଛି ତା ଦେହରେ କୌଣସି ଯାନ୍ତ୍ରିକ ତ୍ରୁଟି ନାହିଁ ସେଥିରେ କିଛି, କିନ୍ତୁ କାହିଁକି ଗଳି ପଡ଼ିଲା ସେଇଟା ଜାଣିପାରିଲେ ନାହିଁ, ସେ ଗନ୍ଧର୍ବ ଜାଣିପାରିଲେ ନାହିଁ। ତେଣୁ ତାପରେ ବୁଝିଲେ ଜଣେ ବାଲ୍ୟଖିଲା ଋଷିମାନେ ଥିଲେ, 60,000 ବାଲ୍ୟଖିଲା ଋଷି, ସେମାନେ କହିଲେ ଯେ ସେଇ ତୁମର ଯେଉଁଠି ବିମାନ ପଡ଼ିଛି ସେଇ ପାଖରେ ଗୋଟେ ଅସ୍ଥି ରହିଛି, ବ୍ରାହ୍ମଣର ଅସ୍ଥି ରହିଛି, ଯେଉଁ ବ୍ରାହ୍ମଣ କି ନାରାୟଣ କବଚ ଧାରଣ କରିଥିଲେ। ତେଣୁକରି ସେଇ ନାରାୟଣ କବଚର ଫଳରେ ତୁମର ଏଇ ବିମାନଟି ତଳେ ଖସି ପଡ଼ିଛି। ତେଣୁ ସେ ଯାଇକରି ଦେଖିଲେ, ସେ ବ୍ରାହ୍ମଣର ଅସ୍ଥିକୁ ପ୍ରାପ୍ତ ପାଇଲେ ଏବଂ ସେଇ ବ୍ରାହ୍ମଣ ଅସ୍ଥିକୁ ନେଇକରି ତାକୁ ସତ୍କାର କଲେ। ସତ୍କାର କଲା ପରେ ସେ ବିମାନଟି ପୁଣି ଠିକ୍ ହେଇଗଲା। ତେଣୁ ଏହିଭଳି ଭାବରେ ନାରାୟଣ କବଚର ରହିଛି, ମହାତ୍ମା ରହିଛି। ତେଣୁ ସେ ନାରାୟଣ କବଚ ଇନ୍ଦ୍ରଙ୍କୁ ପ୍ରଦାନ କଲେ। ଓଂ ହରି ବିଧଦାନ ମମ ସର୍ବେ ରକ୍ଷା ନ୍ୟସ୍ତଙ୍ଗ୍ରି ପଦ୍ମ ପଦ୍ମେନ୍ଦ୍ର ପୁଷ୍ଟି ଦରାରି ଚର୍ମାସି ଗଦେଶୁ ଚାପ ତସାନ୍ ଦଧାନ ଅଷ୍ଟଗୁଣ ଅଷ୍ଟବାହୁ। ଏହିଭଳି ଭାବେ ବିଭିନ୍ନ ଭଗବାନଙ୍କର ଯେଉଁ ଶକ୍ତି ସମ୍ବନ୍ଧ ଏଇ ନାରାୟଣ କବଚ, ସେ ଆମକୁ ରକ୍ଷା କରିବେ। ନାରାୟଣ କବଚ ଆମେ ଯେମିତି ଗାନ କରୁଛେ, ଓଂ କେଶବାୟ ନମଃ, ଓଂ ନାରାୟଣ ନମଃ, ମାଧବାୟ ନମଃ, ଗୋବିନ୍ଦାୟ ନମଃ, ବିଷ୍ଣୁବାୟ ନମଃ, ମଧୁସୂଦନାୟ ନମଃ, ତ୍ରିବିକ୍ରମାୟ ନମଃ, ବାମନାୟ ନମଃ, ଶ୍ରୀଧରାୟ ନମଃ, ହୃଷିକେଶାୟ ନମଃ, ପଦ୍ମନାଭାୟ ନମଃ, ଦାମୋଦରାୟ ନମଃ, ବାସୁଦେବାୟ ନମଃ, ଦ୍ୱାଦଶ ତିଳକ ଧାରଣ କରୁଛେ। ଏ କବଚ ଆମର ଭଗବାନ ଆମକୁ ରକ୍ଷା କରୁଛନ୍ତି। ତେଣୁ ସବୁ ସମୟରେ, ସବୁ ସ୍ଥାନରେ, ସବୁ କାଳରେ, ସବୁ ପରିସ୍ଥିତିରେ ଭଗବାନ ରକ୍ଷା କରନ୍ତି, ସେ ନାରାୟଣ କବଚ। ତେଣୁ ଏଇ ନାରାୟଣ କବଚ ଇନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ତେଣୁ ଏଇ ନାରାୟଣ କବଚ ଧାରଣ କରି ଦେବତାମାନେ ପୁଣି ଅସୁରମାନଙ୍କୁ ଜିତିପାରିଲେ। କିନ୍ତୁ ବିଶ୍ୱରୂପ ସେ ଯଦିଓ ଦେବତାମାନଙ୍କୁ ପୁରୋହିତ ହୋଇଥିଲେ, ତାଙ୍କ ପ୍ରତି ଯଜ୍ଞ ଭାଗ ଅର୍ପଣ କରୁଥିଲେ, କିନ୍ତୁ ଅଲକ୍ଷ୍ୟରେ ତାଙ୍କର ଅସୁରମାନଙ୍କ ପ୍ରତି ମଧ୍ୟ ଯଜ୍ଞ ଭାଗ ପ୍ରଦାନ କରୁଥିଲେ। କାହିଁକି ନା ତାଙ୍କର ମାମୁଁ ଘର ହେବେ ଅସୁର, ତାଙ୍କର ମା ହେଉଛନ୍ତି ଅସୁର କୁଳର। ତେଣୁ ଏ କଥା ଯେତେବେଳେ ଇନ୍ଦ୍ର ଜାଣିଲେ, ସେତେବେଳେ କ୍ରୋଧ ପ୍ରକାଶ କରି ତାଙ୍କୁ ହତ୍ୟା କରିଦେଲେ। ଯଦିଓ ବ୍ରହ୍ମା ପ୍ରଥମେ କହିଥିଲେ ତମେ ତାଙ୍କର କିଛି ଦୋଷ ଅଛି ସେ ଦୋଷକୁ ଦେଖିବ ନାହିଁ, କିନ୍ତୁ ବ୍ରହ୍ମାଙ୍କ କଥା ସେ ଭୁଲିଗଲେ। ତେଣୁ ତାଙ୍କୁ ଯେତେବେଳେ ହତ୍ୟା କରିଦେଲେ, ସେତେବେଳେ ସେଇ ତାଙ୍କର ଯେଉଁ ବିଶ୍ୱରୂପଙ୍କ ପିତା ତୋଷ୍ଟା, ସେ ଗୋଟେ ଯଜ୍ଞ ଆରମ୍ଭ କଲେ ଇନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯଜ୍ଞ କଲେ। ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ ନହେଲେ ତାର ଫଳ ବିବର୍ତ୍ତ ହୋଇଯାଉଛି। ତେଣୁ ଏଇ ଯେଉଁ ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ଯେଉଁ ସ୍ୱରଟି, ଯେଉଁ ମନ୍ତ୍ରଟି ରହିଛି, ତାକୁ ହ୍ରସ୍ୱ ସ୍ଥାନରେ ଦୀର୍ଘ ଯେଉଁ ଭାବରେ ସ୍ୱରରେ ମନ୍ତ୍ର ପାଠ ହୋଇଯାଇଥିବାରୁ, ଯେଉଁ ସେଥିରୁ ବାହାରିଲେ ଯେଉଁ ବୃତ୍ତାସୁର ବାହାରିଲେ, ସେ ଇନ୍ଦ୍ରଙ୍କୁ ବଦ୍ଧ କରିବା ପରେ ଇନ୍ଦ୍ର ତାଙ୍କୁ ବଦ୍ଧ କଲେ। ଏହି ଶ୍ଳୋକ ମନ୍ତ୍ରର ଉଚ୍ଚାରଣରେ ଭୁଲ ହୋଇଯିବାରୁ ଏଭଳି ଭାବରେ ଫଳ ହୋଇଥିଲା। ତେଣୁ ଏ କଥା ସବୁ ବର୍ଣ୍ଣନା କରାଯାଏ ଭାଗବତ ଷଷ୍ଠ ସ୍କନ୍ଧରେ। ତେଣୁ କଳିଯୁଗରେ ବିଶେଷ ଭାବରେ ଏଇ ଯେଉଁ ବିଭିନ୍ନ ବେଦ ମନ୍ତ୍ର ରହିଛି, ବେଦ ପାଠ ରହିଛି, ଏସବୁ ଜିନିଷ ଏ କଳିଯୁଗରେ ସେସବୁ ସମ୍ଭବ ନୁହଁ। ସେଥିପାଇଁ ବୃହତ୍ ବା ବ୍ରହ୍ମବୈବର୍ତ୍ତ ପୁରାଣ ବର୍ଣ୍ଣନା କରାଯାଇଛି, ଅନ୍ୟ ଯେଉଁ ଯଜ୍ଞ, ଅନ୍ୟ ଯେଉଁ ମନ୍ତ୍ର ସବୁ ରହିଥିଲା ଅନ୍ୟ ଯୁଗରେ, କଳିଯୁଗରେ ସେସବୁ ସମ୍ଭବ ନୁହଁ। ଗୋ ଅଶ୍ୱମେଧ ଗୋବାଲମ୍ବ୍ୟମ ସନ୍ୟାସ ପଳପୈତୃକମ୍ ଦେବରଣ ସୁତତ୍ପତି କଳୌ ପଞ୍ଚ ବିବର୍ଜେ। ବିଭିନ୍ନ ପ୍ରକାର ଯଜ୍ଞ ଯେଉଁ ରହିଛି, ସେ ମନ୍ତ୍ର ସବୁ ଉଚ୍ଚାରଣ ହେବ, ସେସବୁ ମନ୍ତ୍ର ବର୍ତ୍ତମାନ ଉଚ୍ଚାରଣ ଜଣେ କଳିଜ କାଳରେ ହେଇପାରିବ ନାହିଁ। ଏକରେ ତ ଯଜ୍ଞ ପାଇଁ ବହୁତ ଧନ ଆବଶ୍ୟକ, ସେ ଧନ ବର୍ତ୍ତମାନ ଲୋକମାନଙ୍କର ପାଖରେ ନାହିଁ। ବର୍ଣ୍ଣନା କରାଯାଇଛି ସତ୍ୟଯୁଗରେ ଜଣେ ରାଜା ଏଇଭଳି ଭାବରେ ଯଦି ଯଜ୍ଞ କରିଥିଲେ, ସେ ଯଜ୍ଞରେ ସବୁ ସୁବର୍ଣ୍ଣ ପାତ୍ରର ସବୁ ବ୍ୟବହାର କରାଯାଇଥିଲା, ଏବଂ ଯେଉଁମାନେ ବ୍ରାହ୍ମଣ ସବୁ ଆସିଥିଲେ ସେ ବ୍ରାହ୍ମଣମାନଙ୍କୁ ସବୁ ଦାନ ଯେଉଁ ଦେଇଥିଲେ, ସୁବର୍ଣ୍ଣ ଇତ୍ୟାଦି ମଣିମାତିକ ସବୁ ସୁବର୍ଣ୍ଣ ପାତ୍ରରେ ଦେଇଥିଲେ। ତେଣୁ ସେ ମଧ୍ୟ ସେ ବ୍ରାହ୍ମଣମାନେ ମଧ୍ୟ ସେ କେବଳ ଉପହାରଟା ଗ୍ରହଣ କଲେ, ସେ ପତ୍ରକୁ ସବୁ ଫୋପାଡ଼ି ଦେଇ ଯାଇଥିଲେ, ସୁବର୍ଣ୍ଣ ପତ୍ରକୁ ସବୁ ଫୋପାଡ଼ି ଦେଇ ଯାଇଥିଲେ। ତେଣୁ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କ ସମୟରେ ଯେତେବେଳେ ରାଜ ଯଜ୍ଞ କରିବା ପାଇଁ ଚିନ୍ତା କଲେ, ସେତେବେଳେ ଭଗବାନ ତାଙ୍କୁ କହିଲେ, ସେ ହିମାଳୟର ସେ ସ୍ଥାନକୁ ଦେଖେଇଲେ, ସେଇଠି ଯାଇକରି ତମେ ସେ ଧନ ସବୁ ଆଣ, ସେସବୁ ରହିଛି ସେ ପାତ୍ର ସବୁ। ତେଣୁ ଅର୍ଜୁନ ଯାଇକି ସେସବୁ ଧନ ସଂଗ୍ରହ କରିଥିଲେ, ସେଥିପାଇଁ ଅର୍ଜୁନଙ୍କର ଗୋଟେ ନାମ ହେଉଛି ଧନଞ୍ଜୟ। 10ଟି ନାମ ରହିଛି ଅର୍ଜୁନଙ୍କର, ଗୋଟେ ନାମ ହେଉଛି ଧନଞ୍ଜୟ। ତେଣୁ ବହୁତ ଧନ ଦରକାର, କଳିକାଳରେ ଲୋକମାନଙ୍କ ପାଖରେ ଧନ ନାହିଁ, ଏବଂ ଯେଉଁ ମନ୍ତ୍ରପାଠ କରାଯିବ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି, ଯେଉଁ ବିଭିନ୍ନ ପ୍ରକାର ଦ୍ରବ୍ୟ ସାମଗ୍ରୀ ସବୁ ଯଜ୍ଞରେ ପ୍ରଦାନ କରାଯିବ ସେ ଶୁଦ୍ଧ ଦ୍ରବ୍ୟ ମଧ୍ୟ ନାହିଁ। ତେଣୁ କଳିଯୁଗରେ ଅନ୍ୟ କୌଣସି ଯଜ୍ଞ ସମ୍ଭବ ନୁହଁ, କେବଳ ମହାମନ୍ତ୍ର। କଳୌ କ'ଣ କଳୌ ତ ଧରି କୀର୍ତ୍ତନାଥ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଦଦନ୍ତି ହିଁ ସୁମେଧସ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, କଳିଯୁଗରେ ଗୋଟିଏ ଧର୍ମ ଯଜ୍ଞ ରହିଛି, ସେଇ ଯଜ୍ଞକୁ ଆୟୋଜନ କରନ୍ତି। କ'ଣ ସେ ଯଜ୍ଞ ନା ସଂକୀର୍ତ୍ତନ ଯଜ୍ଞ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବିଭିନ୍ନ ପ୍ରକାର ସମୟରେ ବିଭିନ୍ନ ପ୍ରକାର ତ୍ରୁଟି ରହିଛି ଭାଗବତ ଅଷ୍ଟମସ୍କନ୍ଧରେ। ଯେତେବେଳେ ବଳି ମହାରାଜ ଯେଉଁ ଯଜ୍ଞ କରୁଥିଲେ, ସେ ଯଜ୍ଞରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ସବୁ ସେଇ 100ଟି ଯଜ୍ଞ କରାଇଥିଲେ, କାହିଁକି ନା ବଳି ମହାରାଜ ଏତେ ତାଙ୍କର ଶକ୍ତି ହେଇଯାଇଥିଲା, ସେ ସ୍ୱର୍ଗ ରାଜ୍ୟ ଆକ୍ରମଣ କରି ଦେବତାମାନଙ୍କୁ ବିତାଡ଼ିତ କରିଦେଇଥିଲେ। ତେଣୁ ଦେବତାମାନେ ସବୁ ଲୁଚିକିରି ବୁଲୁଥିଲେ, ତାଙ୍କର ଆଉ ସ୍ଥାନ ନଥିଲା କେଉଁଠି ରହିବା ପାଇଁ। ତେଣୁ ଦେବତାମାନଙ୍କର ମା ଅଦିତି ସିଏ ଗୋଟିଏ ପୟବ୍ରତ ଯଜ୍ଞ କରିଥିଲେ, ପୟବ୍ରତ କରିଥିଲେ, ଯେଉଁ ପୟବ୍ରତ ଦ୍ୱାରା ଭଗବାନ ସ୍ୱୟଂ ବାମନ ଦେବ ରୂପରେ ଆସିଥିଲେ, ତାଙ୍କର ପୁତ୍ର ହେଇକରି ଆସିଥିଲେ। ତେଣୁ ସେଇ ବାମନ ଦେବ ଯେତେବେଳେ ବଳି ମହାରାଜଙ୍କ ପାଖକୁ ଯାଇଛନ୍ତି, ସେଇ ବଳି ମହାରାଜ 100ଟି ଯଜ୍ଞ କରିବା ପାଇଁ ଅନ୍ତିମ 100ତମ ଯଜ୍ଞ କରୁଛନ୍ତି। 100ଟି ଯଜ୍ଞ କଲେ ଜଣେ ସ୍ୱର୍ଗର ରାଜା ହେବେ, କିନ୍ତୁ 100ଟି ଯଜ୍ଞ ନ କରି ସେ ରାଜା ହେଇଯାଇଥିଲେ। ତେଣୁ ତାପରେ ସେ 100ଟି ଯଜ୍ଞ କରୁଛନ୍ତି। ତେଣୁ 100ତମ ଯଜ୍ଞରେ ଭଗବାନ ବାମନ ଦେବ ରୂପରେ ଆବିର୍ଭାବ ହେଲେ, ଏବଂ ତାଙ୍କୁ ଭିକ୍ଷାଚଳରେ ତିନିପାଦ ଭୂମି ମାସ ଚଳରେ ସମଗ୍ର ତ୍ରିଜଗତକୁ ତାଠୁ ନେଇଗଲେ, ନେଇକି ତାପରେ ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି ଜୟ ଶ୍ରୀ ଗୋପାଳ। ତେଣୁ ଅନ୍ତିମରେ ବାମନ ଦେବ ବଳି ମହାରାଜଙ୍କୁ ପାତାଳ ଲୋକ, ଯାହାକି ସୁତଳ ଲୋକକୁ ପ୍ରେରଣ କଲେ। ଆମର ଯେଉଁ ପୃଥିବୀ ତଳେ ଅତଳ ଅଛି, ତାପରେ ବିତଳ ଅଛି, ତା ଦେହରେ ସୁତଳ ଲୋକ, ତୃତୀୟ ଲୋକ, 7ଟି ଯେଉଁ ଲୋକ ଅଛି ତା ଦେହରେ ତୃତୀୟ ଲୋକରେ ତାଙ୍କୁ ପ୍ରେରଣ କଲେ। ତେଣୁ ପ୍ରେରଣ କରିସାରି ଅନ୍ତିମରେ ଶୁକ୍ରାଚାର୍ଯ୍ୟଙ୍କୁ କହୁଛନ୍ତି, ହେ ଗୁରୁଦେବ, ଏ ଯେଉଁ ମନ୍ତ୍ର ତମେ ଆପଣ କରିଥିଲେ, ଯଜ୍ଞ କରିଥିଲେ, ଏ ଯଜ୍ଞରେ ବିଭ୍ରାଟ ହେଇଗଲା, ଏ ଯଜ୍ଞକୁ ବର୍ତ୍ତମାନ ଆପଣ ପୂରଣ କରନ୍ତୁ। ତେଣୁ ସିଏ କହିଛନ୍ତି ଗୋଟେ ପ୍ରସିଦ୍ଧ ଶ୍ଳୋକ, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମନ୍ତ୍ର ତତ୍ର ତଶ୍ଛିଦ୍ରଂ ଦେଶ କାଳ ବସ୍ତୁତ ସର୍ବଂ କରୋତି ନିଶ୍ଚିନ୍ଦ୍ରଂ ଅନୁସଂକୀର୍ତ୍ତନ ତବ। ବିଭିନ୍ନ ଆମର ମନ୍ତ୍ରରେ ମଧ୍ୟ ତ୍ରୁଟି ରହିଛି, ତୁ କେଉଁଭଳି ଭାବରେ ଗାନ କରାଯିବା ଏପଟ ସେପଟ ହେଇଯାଉଛି, ତନ୍ତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ତ୍ରୁଟି ରହିଛି, ଦେଶ କାଳ ବସ୍ତୁରେ ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ରହିଛି, କିନ୍ତୁ ସର୍ବଂ କରୋତି ନିଶ୍ଚିନ୍ଦ୍ରଂ, ଯାହା କିଛି ତ୍ରୁଟି ଅଛି ସବୁକିଛି ସେଇଟାକୁ ସମ୍ପନ୍ନ କରିଦେବ, ସେଇଟାକୁ ଦୂର କରିଦେବ। କିଭଳି ଭାବରେ ନା ଅନୁସଂକୀର୍ତ୍ତନ ତବ, ଏ ପ୍ରଭୁ ଆପଣଙ୍କର ସଂକୀର୍ତ୍ତନ ହିଁ ସବୁକିଛି ଦୂର କରିଦେବ, ସବୁ ତ୍ରୁଟିକୁ ଦୂର କରିଦେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ସବୁ ତାର ଯେଉଁ ରହିଛି ରାଗ ଇତ୍ୟାଦି ସବୁ ରହିଛି, ଆମର କିଛି ତ୍ରୁଟି ରହୁଛି, ପୂଜାରେ ମଧ୍ୟ ବିଭିନ୍ନ ପ୍ରକାର ତ୍ରୁଟି ରହୁଛି, ଅନେକ ପ୍ରକାର ଅପରାଧ ରହିଛି, 32ଟି ଅପରାଧ ବିଭିନ୍ନ ବରାହ ପୁରାଣ ବିଭିନ୍ନ ପୁରାଣରେ ସବୁ ବିଭିନ୍ନ ପ୍ରକାର ଅପରାଧର ବର୍ଣ୍ଣନା କରାଯାଇଛି, ସେବା ଅପରାଧ। ଏବଂ ଭାଗବତମରେ ଆମର ପ୍ରଭୁପାଦ ମହାରାଜ କହୁଛନ୍ତି 7ମ ସ୍କନ୍ଧରେ, ଯେ ଜଣେ ଯେଉଁ ବିଭିନ୍ନ 7ମ ସ୍କନ୍ଧ 5ମ ଅଧ୍ୟାୟରେ ଯେଉଁ ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଧନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ, ଏହି ଶ୍ଳୋକଟି ପ୍ରହ୍ଲାଦ ମହାରାଜ କହିଛନ୍ତି ତାଙ୍କ ପିତା ହିରଣ୍ୟକଶିପୁକୁ ସେହି ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ 32 ଦେର୍ ଆର୍ 32 ଅଫେନ୍ସେସ୍ ଇନ୍ ଡିଟି ୱର୍ସିପ୍। ଆପଣ ଯେଉଁମାନେ ପୂଜା କରୁଛନ୍ତି ପୂଜାରୀମାନେ ଏ ଗାୟତ୍ରୀ ଯେଉଁମାନେ ଗ୍ରହଣ କରିବେ ସେମାନେ ପୂଜା କରିବା ପାଇଁ ଯୋଗ୍ୟ ହେବେ। ଏ ଛନ୍ଦମାନଙ୍କ ଭିତରେ ଯେଉଁ 6ଟି ଛନ୍ଦ ଅଛନ୍ତି 7ଟି ଛନ୍ଦ ନା କେତେ ଅଛି ଯାହା ବି ହେଉ 6ଟି ଯେଉଁ ଛନ୍ଦମାନଙ୍କ ଭିତରେ ଯେଉଁ ଗାୟତ୍ରୀ ଛନ୍ଦ ଅଛି ଯେଉଁମାନେ ଗାୟତ୍ରୀ ଗ୍ରହଣ କରିବେ ଧାରଣ କରିବେ ସେମାନେ ଭଗବାନଙ୍କର ଅର୍ଚ୍ଚନା କରିବା ପାଇଁ ଯୋଗ୍ୟ ହେବେ। ତେଣୁ ଏ ଯେ କଲେ ମଧ୍ୟ ତା ଦେହରେ ବିଭିନ୍ନ ପ୍ରକାର ଅପରାଧ ରହିଛି। ପ୍ରଭୁପାଦ ମହାରାଜ କହୁଛନ୍ତି ଦେର୍ ଆର୍ 32 ଅଫେନ୍ସେସ୍ ଇନ୍ ଡିଟି ୱର୍ସିପ୍। ପୂଜା ଅର୍ଚ୍ଚନାରେ ଦେବତା ପୂଜାରେ ଭଗବାନଙ୍କର ଆରାଧନାରେ ଅର୍ଚ୍ଚନାରେ 32 ଅପରାଧ ରହିଛି ଏବଂ ବରାହ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି 18 ଅପରାଧ ରହିଛି ଏଇ ଅର୍ଚ୍ଚନା ବିଧିରେ ରହିଛି। କିନ୍ତୁ ଇଫ୍ ୱାନ୍ କମିଟ୍ସ ଏନି ଅଫ୍ ଦ ଏଭ ଅଫେନ୍ସେସ୍ ୱାନ୍ ମଷ୍ଟ ରିଡ୍ ଆଟ୍ଲିଷ୍ଟ ୱାନ୍ ଚାପ୍ଟର ଅଫ୍ ଭଗବତ ଗୀତା। ତେଣୁ ଆମେ ନିଶ୍ଚିନ୍ତ ଭାବରେ କିଛି ଭୁଲ କରୁଛେ ଅପରାଧ କରୁଛେ ତେଣୁ ଦରକାର ହେଉଛି କ'ଣ ନା ଜଣେ ଅନ୍ତତଃ ପକ୍ଷେ ପ୍ରତି ମାନେ ଗୋଟେ ଭଗବତ ଗୀତାର ଗୋଟେ ଅଧ୍ୟାୟ ପାଠ କରିବେ ୱାନ୍ ମଷ୍ଟ ରିଡ୍ ଆଟ୍ଲିଷ୍ଟ ୱାନ୍ ଚାପ୍ଟର ଅଫ୍ ଭଗବତ ଗୀତା। ଅଧିକା ପଢ଼ିଲେ ଚଳିବ କିନ୍ତୁ ଅନ୍ତତଃ ପକ୍ଷେ ଗୋଟିଏ ଅଧ୍ୟାୟ ପାଠ କରିବେ। ଆମର ମନ୍ଦିରରେ ଯେତେବେଳେ ପ୍ରଭୁ ଜାଣିଥିବେ ଯେତେବେଳେ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କ ତିରୁଭାବ ହୋଇଗଲା ଏବଂ ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଆସି ତାଙ୍କ ଦାୟିତ୍ୱ ନେଲେ ମନ୍ଦିରର ଦାୟିତ୍ୱ ଯିବି ସି ସେହି ସମୟରେ ଆମ ଭକ୍ତମାନଙ୍କ ଭିତରେ ବହୁତ ଗଣ୍ଡଗୋଳ ଚାଲିଥିଲା ପାଟିତୁଣ୍ଡ ଇତ୍ୟାଦି ସବୁ ହେଉଥିଲା। ତେଣୁ ଗୁରୁଦେବ ତାଙ୍କୁ କହିଥିଲେ ତେଣୁ ସବୁଦିନେ ଏ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ ପାଠ କରିବ। ଷୋଡ଼ଶ ଅଧ୍ୟାୟ ସବୁଦିନେ ପାଠ କରୁଥିଲେ ରାତିରେ ସେମାନେ କିଛି ଦିନ ଚାଲିଲା ତାପରେ ବନ୍ଦ ହେଇଗଲା କିନ୍ତୁ ଚାଲିଥିଲା ଷୋଡ଼ଶ ଅଧ୍ୟାୟ ପାଠ କରୁଥିଲେ ଦୈବ ଅସୁର ଯୋଗ ଏଇଟା ପାଠ କଲେ ଷୋଡ଼ଶ ଅଧ୍ୟାୟର ଆମେ କହିଥିଲୁ ସେଦିନ ଷୋଡ଼ଶ ଅଧ୍ୟାୟ ଯେଉଁମାନେ ପାଠ କରିବେ ସେମାନେ ଅଭୟ ପ୍ରାପ୍ତ ହେବେ ଅଭୟଂ ସତ୍ୟ ସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ ଅଭୟ ପ୍ରାପ୍ତ ହେବେ ସେମାନେ ଯେଉଁ ରାଜା ସ୍ୱରାଷ୍ଟ୍ର ରାଜା ତାଙ୍କର ହାତୀଟି ଯେଉଁ ପାଗଳ ହେଇଯାଇଥିଲା ସେ ପାଗଳ ହାତୀକୁ ଏ ବ୍ରାହ୍ମଣ ଜଣେ ଏ କେବଳ ଏଇ ଷୋଡ଼ଶ ଅଧ୍ୟାୟର ଏଇ ଶ୍ଳୋକଟି ପାଠ କରି ତାଙ୍କୁ ଦମନ କରିଦେଇଥିଲେ। ତେଣୁ ସେ ରାଜା ମଧ୍ୟ ଏଇ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ ପାଠ କରି ସେ ମଧ୍ୟ ଭଗବାନ ପ୍ରାପ୍ତ ହେଲେ। ଏଇ ସ୍କନ୍ଦ ପୁରାଣରେ ବିଭିନ୍ନ ଗୀତା ମହାତ୍ମାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଅପରାଧ ରହିଛି ତେଣୁ ଏହିସବୁ ଅପରାଧ ସତ୍ତ୍ୱେ ଆମେ ଯଦି ଭଗବାନଙ୍କର ପୂଜାରେ ରହିବା ଲାଗିକି ରହିବା ତାହେଲେ ଆମେ ଯେଉଁ କୁହାଯାଇଛି ଗାୟତ୍ରୀ ଏଠି ଯେଉଁ ବର୍ଣ୍ଣନା କରାଯାଉଛି ଗାୟତ୍ରୀ ଏ ଯେଉଁ ଛନ୍ଦ ସବୁ ରହିଛି ବିଭିନ୍ନ ଛନ୍ଦ ସେଇ ବ୍ରହ୍ମାଙ୍କର ସବୁ ବିଭିନ୍ନ ସ୍ଥାନରୁ ସେଇ ସବୁ ଛନ୍ଦ ଉତ୍ପନ୍ନ ହେଇଛନ୍ତି। ଯଶ୍ୟୋଷ୍ଣିକ ଆସିଲ ଲୋମଭ୍ୟୋ ଉଷ୍ଣିକ ଛନ୍ଦ ତାଙ୍କ ଲୋମରୁ ଜାତ ହେଇଛନ୍ତି। ଗାୟତ୍ରୀ ତାଙ୍କର କେଉଁଠୁ ଜାତ ହେଲେ ନା ତୋପରୁ ବା ଶରୀରରୁ ଜାତ ହେଇଛନ୍ତି ଚର୍ମରୁ ଜାତ ହେଇଛନ୍ତି ଗାୟତ୍ରୀ। ମାଂସରୁ ତ୍ରିଷ୍ଟୁପ ଛନ୍ଦ ସୃଷ୍ଟି ହେଇଛନ୍ତି ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ ସୃଷ୍ଟି ହେଇଛନ୍ତି ଅସ୍ଥିରୁ ଜଗତି ଛନ୍ଦ ମଜାରୁ ପଙ୍କ୍ତି ଛନ୍ଦ ଉତ୍ପନ୍ନ ହେଇଛନ୍ତି ଏବଂ ପ୍ରାଣରୁ ଭୂତି ନାମକ ଛନ୍ଦ ଉତ୍ପନ୍ନ ହେଇଛନ୍ତି। ତେଣୁ ଯେଉଁ ଛନ୍ଦ ସବୁ ରହିଛି ଛନ୍ଦ ସାମ ବି ଗାୟତ୍ରୀ କହିଲୁ ଭାଗବତ ଦଶମ ଭଗବତ ଗୀତା ଦଶମ ଦଶମ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଛନ୍ଦ ସାମ ବି ଗାୟତ୍ରୀ ଯେତେ ଛନ୍ଦ ଅଛି ତା ଭିତରେ ମୁଁ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଏ ଯେଉଁ ଭାଗବତ ଆରମ୍ଭରେ ଯେତେବେଳେ ସୁତ ଗୋସ୍ୱାମୀ ଭଗବାନଙ୍କୁ ମଙ୍ଗଳାଚରଣ କରିଛନ୍ତି 3 ଶ୍ଳୋକରେ ଭଗବାନଙ୍କୁ ମଙ୍ଗଳାଚରଣ କରିଛନ୍ତି 2 ଶ୍ଳୋକରେ ଗୁରୁଦେବଙ୍କ ସ୍ମରଣ କରିଛନ୍ତି ସ୍ତୁତି କରିଛନ୍ତି ଏବଂ 1 ଶ୍ଳୋକରେ ଭଗବାନଙ୍କୁ ସ୍ମରଣ କରିଛନ୍ତି ବା ସ୍ତୁତି କରିଛନ୍ତି। ପ୍ରସିଦ୍ଧ ଶ୍ଳୋକ କ'ଣ ସେ ଶ୍ଳୋକ ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟଂ ଉଦୀରୟେତ୍। ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏହି ଶ୍ଳୋକଟି ଅଛନ୍ତି। ତେଣୁ ଏହି ଶ୍ଳୋକର ଭାଷ୍ୟରେ ଶ୍ରୀ ଗୋସ୍ୱାମୀ କହୁଛନ୍ତି ଯେ ପ୍ରଥମେ ପରମେଶ୍ୱରଙ୍କୁ ଗୁରୁଂ ନତ୍ୱା ପ୍ରଥମେ 2 ଶ୍ଳୋକରେ ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀ ନମସ୍କାର କରିଛନ୍ତି ବା ପ୍ରଣାମ କରିଛନ୍ତି ତାପରେ ଭଗବାନ ପ୍ରଣାମ କରୁଛନ୍ତି ଦେବତାଧୀନ ପ୍ରଣମତି। ତେଣୁ ଦେଶାଧିକାରିତ୍ୱେନ ନରନାରାୟଣ ଅସ୍ୟ ଅଧିଷ୍ଠାତୁ ଦେବତା। ଦେଶ ଅଧିକାର ଭିତରେ ଆମର ଏଇ ଯେଉଁ ଭାଗବତମର ଯେଉଁ ଅଧିଷ୍ଠାତ ଦେବ ହେଉଛନ୍ତି ଭଗବାନ ନରନାରାୟଣ ନାରାୟଣ ନମସ୍କୃତ ନରଙ୍ଗ ଚୈବ ନରୋତ୍ତମ ବୋଲି କହୁଛି ତ ଏ ନରନାରାୟଣ ହେଉଛନ୍ତି ଏଠିକାର ଅଧିଷ୍ଠାତ ଦେବତା ଏଇ ଭାଗବତମର ଏବଂ ନରୋତ୍ତମ ଇତି पुरुषोत्तम श्री कृष्ण से देवता नरोत्तम कहले भगवान कृष्ण होठिकार ए मुख्य भगवान मान येद बास्तव भतृ वस्तु कह भगवान विषय वर्णना कर सरस्वती शक्ति ये भागवतम रे जो शक्ति अच्छा से होती सरस्वती तेणु ये भागवतम रे अनेक प्रकार अर्थ रही गोटे प्रकार अर्थ जन कहते कि तार आउ गोटे अर्थ आसुव जमी उदाहरण स्वरूप जो भगवान कर पिता वसुदेव देव को विवाह करी से जाउसंती से समय आकाशवाणी है जे अश्यास्तु अष्टम गर्भो हंता जा भसे अबुध अरे मूर्ख कंस तांकर भौणी देवकुं को एत स्नेह करुथिले तांकर भिणई एवं भौणी को से रथरे नेकी जाउथिले निजे रथ चालना करुथिले सेई समय रे जो आकाशवाणी हला अश्यास्तु अष्टम गर्भो अरे मूर्ख तू जाकु बहन करचु तांकर अष्टम गर्भ तोर हत्या करी हेबे हंता जा भसे अबुध तेणु एक शुणी कंसर जो स्नेह देखा सी सब पड़ेगा तार राक्षस प्रकृति बाहर पड़ा असुर प्रकृति बाहर पड़ा सांगे सांगे ओह्ल चिंता कला ना ये मोर भौणी आज बहार स्थान बहार समय ये जाऊँ शाशु शाशुघर को जाऊँ एक चिंता कला ना सब विभिन्न प्रकार सब से अच्छा मथुरार सब विभिन्न लोक मैंने सब अच्छा से समस्त आगे तार असुर प्रकृति बाहर करदेला सांगे सांगे रथ ओह्ल पड़ी उठीगला भौणी पाक धरी तार केश धरी हत्या करने बसला खड़ग उत्तोलन हत्या करने बसला तेणु वसुदेव बहुत प्रकार जो रही साम दान दंड भेद सब विभिन्न प्रकार रही तो दंड प्रदान करें ना ये अन्य नीति सब अवलम्बन करवृत्त करने चेष्टा कले सब प्रकार चेष्टा कले बहुत प्रकार बुझेले जिते बुझेले से बुझे ना मृत्यु जन्मवता वीर देही नाश जाए अद्यवा अब्द सतान देवा मृत्यु वही प्राणी ना ध्रुव कहते हे कंस महाराज आपण ये बर्तमान आप भौणी को हत्या करने चाहते कौन पे ना तुम शुणीपारे ना आकाशवाणी शुणीपारे ना ये यार पुह मत हत्या कर गर्भ मत हत्या कर तेणु मुझे हत्या करदेवि ना आप हत्या कले आप मृत्युवरण करेंगे ना कि मृत्यु मृत्यु जन्मगता वीर हे वीर ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ବୀର ତମେ ବୀର ଭିତରେ କେମିତି ଚିନ୍ତା କରୁଛନ୍ତି ତମେ ଇଏ କି ବୀର ତମ ଭଉଣୀକୁ ହତ୍ୟା କରୁଛ କି ବୀର ତା ମୃତ୍ୟୁ ଜନ୍ମ ତମେ ବୀର ହେ ତମେ ବୀର ତମେ ବହୁତ ବଡ଼ ବୀର ତମେ ତମେ ଜାଣିବା କଥା ଯେ ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁ ସେ ପ୍ରାପ୍ତ ହେବ ମୃତ୍ୟୁ ଜନ୍ମ ବୀର ଦେହଣ ସେ ଯାଏ ଜଣେ ଦେହ ଗ୍ରହଣ କରିଛି ମାନେ ତାର ମୃତ୍ୟୁ ଆସିବ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ହେବ ଅଧ୍ୟବା ଅବ୍ଦ ସତା ଦେବା ଆଜି ହଉ ବା ଶହେ ବର୍ଷ ପରେ ଯେମିତି ହେଲେ ହବ ନା ନାହିଁ ମୃତ୍ୟୁ ବି ପ୍ରାଣୀ ନା ଧ୍ରୁବ ଧ୍ରୁବ ମୃତ୍ୟୁ ହେଉଛି ନିଶ୍ଚିନ୍ତ ଜଣେ ଜନ୍ମ ନେଇଛି ମାନେ ଜନ୍ମ ଜାତ ସେ ଧ୍ରୁବ ମୃତ୍ୟୁ ଭଗବତ ଗୀତା ତାଙ୍କ ପୁଅ ମଧ୍ୟ ସେ କଥା କହିଲେ ଅର୍ଜୁନଙ୍କୁ ବାପା ଆଗ କହିଲେ କଂସକୁ କିନ୍ତୁ କଂସ ଶୁଣିଲା ନାହିଁ ଯେତେ ବୁଝେଇଲେ ମୋତେ ଯେତେ ଜ୍ଞାନ ଦେଲେ ମୋତେ ସେ ଶୁଣିଲା ନାହିଁ କହିଲେ ମୋର ତ ଇଏ ଶତ୍ରୁ ଆଉ ମୁଁ ଆଗକୁ ହତ୍ୟା କରିବି ଆଉ ଏଇ ଯେଉଁ ଭାବ ଏଇ ଯେଉଁ ଶରୀର ଧାରଣାରେ ସେ ଅଛି ପଶୁସ୍ତରରେ ଅଛି ଯେ ତେଣୁ ଅନ୍ତିମରେ ବସୁଦେବ କହିଲେ ଏ ମହାରାଜ ଆପଣଙ୍କର କୌଣସି ଚିନ୍ତା କରିବାର ନାହିଁ କୌଣସି ଭୟ କରିବାର ନାହିଁ ନା କିଭଳି ନା ନହିଁ ଆସ୍ତେ ଆସ୍ତେ ଭୟଂ ସୌମ୍ୟ ପୁଣି ତାଙ୍କୁ ପ୍ରଶଂସା କରୁଛନ୍ତି ଏ ସୌମ୍ୟ ଆପଣ ଅତି ଉଦାର ଆପଣ ଅତି ବହୁତ ସୌମ୍ୟ ବ୍ୟକ୍ତି ବହୁତ ଶାନ୍ତ ବ୍ୟକ୍ତି ସୌମ୍ୟ ନହିଁ ଆସ୍ତେ ଆସ୍ତେ ଭୟଂ ସୌମ୍ୟ ତାଙ୍କ ପ୍ରତି କୌଣସି ଭୟ କରିବାର ନାହିଁ ନା କାହିଁକି ନାହିଁ ତାଙ୍କର ଗର୍ଭ ମୋତେ ହତ୍ୟା କରିବ ନା ନହିଁ ଆସ୍ତେ ଆସ୍ତେ ଭୟଙ୍କ ସମୟ ଯଦି ସାହସରେ ତମେ ଯେଉଁ ଆକାଶବାଣୀ ଶୁଣିଛ ସେଥିରେ ଭୟ କରିବା ଦରକାର ନାହିଁ ନା କେମିତି ଭୟ କରିବି ନାହିଁ ନା ପୁତ୍ରାନ୍ତେ ସମପେ ସେ ଯଥେଷ୍ଟେ ଭୟ ମୁଥିତମ ଅଷ୍ଟମ ଗର୍ଭ ତମ ହତ୍ୟା କରିବ ତ ମୁଁ ସମସ୍ତ ପୁତ୍ରଙ୍କୁ ତମ ଅର୍ପଣ କରିଦେବି ପୁତ୍ରାନ୍ତେ ସମପେ ସେ ଯଥେଷ୍ଟେ ଭୟ ମୁଥିତମ ଯାହାଙ୍କ ପାଖରୁ ତମ ଭୟ ଆସୁଛି ତେଣୁ ଏଇଠି ସରସ୍ୱତୀ ଦେବୀଙ୍କର ଶକ୍ତି ଆମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାରାଜ କହୁଥିଲେ ଯେ ଏଥିରେ କହିବାର ଉଦ୍ଦେଶ୍ୟ ବସୁଦେବଙ୍କ କହିବାର ଉଦ୍ଦେଶ୍ୟ ବସୁଦେବ ହେଉଛି ସତ୍ୟବାଗ ସେ କେବଳ ମିଥ୍ୟା କହିବେ ନାହିଁ ସେ ଯାହା କହିବେ ସେଇଟା ପାଳନ କରିବେ ସତ୍ୟବାଗ ସେ ତେଣୁ ସିଏ ଯେଉଁ କହିଲେ ଯଥେଷ୍ଟେ ଭୟ ମୁଥିତମ ଯାହାଙ୍କ ଠାରୁ ତମର ଭୟ ଆସୁଛି ମୁଁ ତାଙ୍କୁ ପ୍ରଦାନ କରିବି ସମସ୍ତଙ୍କୁ ପ୍ରଧାନ କରି ସମସ୍ତଙ୍କ ପାଖରେ ଭୟ ଥିଲା କି କଂସର? କଂସର ଭୟ ଥିଲା କେବଳ ଅଷ୍ଟମ ଗର୍ଭପତି, ତାହେଲେ ସମସ୍ତଙ୍କ ପାଇଁ ସେ କେମିତି କହିଲେ ଏବଂ ଇଏ କେମିତି ସେଥିରେ ଶୁଣିଗଲେ, ସେଟା ବୁଝିଗଲେ, ଠିକ୍ ଅଛି ବୋଲି କହିଲେ, ତାକୁ ଛାଡ଼ିଦେଲେ? ନା, ବସୁଦେବଙ୍କର ପ୍ରକୃତରେ କହିବାର ଉଦ୍ଦେଶ୍ୟ ଥିଲା ଯତସ୍ତେ ଅଭୟ ମୁକ୍ତିତମ୍, ଯାହାଙ୍କ ପାଖରୁ ଅଭୟ ଆସୁଛି ସେଇମାନଙ୍କୁ ମୁଁ ପ୍ରଦାନ କରିବି, ଅର୍ଥାତ୍ ଏ ଅଷ୍ଟମ ଗର୍ଭକୁ ଛାଡ଼ି ଅନ୍ୟ ଯେତେ ଗର୍ଭ ଅଛି ସେମାନଙ୍କୁ ଦେବି, ଅଷ୍ଟମ ଗର୍ଭକୁ ମୁଁ ଦେବି ନାହିଁ। ଏଇଭଳି ଭାବରେ ଅନେକ ସ୍ଥାନରେ ଆପଣ ଦେଖିବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଅନ୍ୟ ଭାଷ୍ୟକାରମାନେ ସବୁ ଏଇ ଯେଉଁ ରହିଛି କଥା, ଭାଗବତଙ୍କ କଥା, ତାକୁ ଅଲଗା ଅଲଗା ଅର୍ଥ କହିଛନ୍ତି। ଏ ସରସ୍ୱତୀଙ୍କ ଶକ୍ତି ରହିଛି ଏଥିରେ। ଆମର ହରିଦ୍ୱାର ସ୍ୱାମୀ ମହାରାଜ କହୁଥିଲେ ଏ ଯେଉଁ ଭାଗବତମ୍ ଇ ଯେଉଁ ନିର୍ଗୁଣ ଶାସ୍ତ୍ର, ତେଣୁ ଇଏ ଭାଗବତମ୍ ଇଏ ସ୍ୱୟଂ ଭଗବାନ, ତେଣୁ ଏଇଟାକୁ ଯିଏ ଯେଉଁ ସ୍ତରରେ ଅଛନ୍ତି ସେତିକି ଉପଲବ୍ଧି କରିବେ, ଅଧିକା ଉପଲବ୍ଧି କରିପାରିବେ ନାହିଁ। ଏ ଭାଗବତମ୍ ହେଉଛନ୍ତି ପରମ କ'ଣ, ଇଏ ହେଉଛି ଅମଳମ୍ ପୁରାଣମ୍। ଅମଳ ମାନେ କହିଲେ ଏଥିରେ ଗୁଣ ନାହିଁ, ତ୍ରିଗୁଣ ନାହିଁ, ତ୍ରିଗୁଣରୁ ଉର୍ଦ୍ଧ୍ୱରେ, କିନ୍ତୁ ଆମେ ଯେହେତୁ ତ୍ରିଗୁଣ ଭିତରେ ଅଛେ ଆମେ ଏଇଟାକୁ ଠିକ୍ ଭାବରେ ବୁଝିପାରିବା ନାହିଁ। ତେଣୁ ଯାହା ହଉ, ଏ ଯେଉଁ ଶକ୍ତି, ଏଠି ସରସ୍ୱତୀ ହେଉଛନ୍ତି ଶକ୍ତି, ଏବଂ ବିଜନ୍ତୁ ପ୍ରଣବ ଜ୍ଞେୟ ବୀଜ, ଏଥିରେ ଯେଉଁ ମନ୍ତ୍ର ରହିଛି ବୀଜ, ବୀଜ ମଞ୍ଜି ମୂଳ ଜିନିଷ ହେଉଛି ପ୍ରଣବ। ଏ ଓଂ ନମୋ ଭଗବତେ ବାସୁଦେବା, ଏଇଠୁ ଆରମ୍ଭ ହେଉଛି ଓଂ ପ୍ରଣବରୁ ସମସ୍ତ, ଆରୁ ପ୍ରଣବର ବିସ୍ତାର, ଗାୟତ୍ରୀ କି ହେଉଛି ପ୍ରଣବର ବିସ୍ତାର। ତେଣୁ ବିଜନ୍ତୁ ପ୍ରଣବ ଜ୍ଞେୟ, ଏବଂ ଛନ୍ଦୋତ୍ର ପ୍ରଧାନ୍ୟନ ଗାୟତ୍ରୀ ଏବ, ଯେତେ ଛନ୍ଦ ଭାଗବତ ମଧ୍ୟ ବହୁତ ଛନ୍ଦ ରହିଛନ୍ତି, କିନ୍ତୁ ପ୍ରଧାନ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଏଇ ଯେଉଁ ଗାୟତ୍ରୀ, ଏ ଗାୟତ୍ରୀ ଯେଉଁମାନେ ଧାରଣ କରିବେ, ଓଂ ଓଂ ହେଉଛି ଆରମ୍ଭ। ଓ ସବୁଠୁ ସମସ୍ତ ବୈଦିକ ଶାସ୍ତ୍ରକୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯିବ ତାହା ହେଉଛି ଓଂ ପ୍ରଣବ। ତେଣୁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ପ୍ରଣବେତେ ଯେଇ ଅର୍ଥ ଗାୟତ୍ରୀ ତେ ସେଇ ହଏ, ସେଇ ଶ୍ଳୋକ ଚତୁଶ୍ଳୋକୀ ଭାଗବତେ ବିବଲିଆ କହେ। ତେଣୁ ଏଇ ଯେଉଁ ସମସ୍ତ ବୈଦିକ ଶାସ୍ତ୍ର, ବୈଦିକ ମନ୍ତ୍ରକୁ ଗୋଟିଏ ଅକ୍ଷରରେ ଯଦି ପ୍ରକାଶ କରାଯିବ ସେ ହେଉଛି ଓଂ ବା ପ୍ରଣବ। ପ୍ରଣବର ଅର୍ଥ ବର୍ଣ୍ଣନା କରାଯାଇଛି ଅ ଉ ମ, ଏ ତିନୋଟି ଅକ୍ଷର ମିଶି ଓଂ ଶବ୍ଦ ହେଇଛି। ତେଣୁ ଏଇ ଓଂ ଶବ୍ଦ ଅକାରାତ୍ କୃଷ୍ଣ ଉଚ୍ଚତେ, ଅକାର କହିଲେ କୃଷ୍ଣକୁ ବୁଝାଏ। ଭଗବତ ଗୀତା ଷଷ୍ଠ ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଅକ୍ଷରାଣାଂ ଅକାରୋସ୍ମି, ଅକ୍ଷରମାନଙ୍କ ଏଇ ଅକ୍ଷର ବିଷୟରେ ବର୍ଣ୍ଣନା କରାଯାଉଛି। ବତିଶଟି ଯେଉଁ ଆମେ କାଲି କହୁଥିଲେ, 47 ଅକ୍ଷର ରହିଛି ନା କେତେ ଅକ୍ଷର, ଏସବୁ ଅକ୍ଷର ହେଉଛି ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ ଇତ୍ୟାଦି, ତା ଦେହରେ ବ୍ୟଞ୍ଜନବର୍ଣ୍ଣ ମଧ୍ୟ ବିଭିନ୍ନ ପ୍ରକାର ରହିଛି। ତେଣୁ ଏଇ ଯେଉଁ ଅକ୍ଷର ସବୁ ରହିଛି, ଅକ୍ଷରାଣ ଅକର ଅକାର ଉଚ୍ଚତେ, ଅକାର ଇଏ ହେଉଛି କୃଷ୍ଣଙ୍କୁ ବୁଝାଉଛି, କୃଷ୍ଣଙ୍କର ବିଭୂତି ଅକାର। ଏବଂ ଉ ଶବ୍ଦ ରାଧିକା, ଉ ଶବ୍ଦରେ ରାଧାଙ୍କୁ ବୁଝାଉଛି, ଏବଂ ମ ଶବ୍ଦରେ ଜୀବକୁ ବୁଝାଉଛି। ତେଣୁ ଓଂ ଶବ୍ଦରେ ଭଗବାନ କୃଷ୍ଣ ରହୁଛନ୍ତି, ତାଙ୍କର ଶକ୍ତି ରହୁଛନ୍ତି, ଏବଂ ଆମେ ମଧ୍ୟ ତାଙ୍କର ଶକ୍ତି ହିସାବରେ ରହୁଛେ। ପ୍ରଣବ ଇଏ ହେଉଛି ବେଦର ମୁଖ୍ୟ ମୁଖ୍ୟ ଶବ୍ଦ ହେଉଛି ଓଂକାର। ପ୍ରଣବ ସର୍ବବେଦୀଷୁ, ସମସ୍ତ ବେଦରେ ମୁଖ୍ୟ ଶବ୍ଦ ହେଉଛନ୍ତି ଓଂକାର ବା ପ୍ରଣବ। ତେଣୁ ଏହି ପ୍ରଣବର ଅନେକ ଅର୍ଥ ରହିଛି ପ୍ରଣବ। ତେଣୁ ବିଶେଷ ଭାବରେ ଏ ଯେଉଁ ଓଂ ରହିଛି, ସମସ୍ତ ବୈଦିକ ଶାସ୍ତ୍ରକୁ ଗୋଟିଏ ଅକ୍ଷର ଯଦି ପ୍ରକାଶ କରାଯିବ, ପ୍ରଣବ ସର୍ବବେଦୀ, ସମସ୍ତ ବେଦରେ ସେ ହେଉଛନ୍ତି ପ୍ରଣବ। ଏବଂ ପ୍ରଣବ ଆଉ ମଧ୍ୟ ଭଗବତ ଗୀତାରେ ଅନେକ ସ୍ଥାନରେ କୁହାଯାଇଛି, ପ୍ରଣବ ବିଷୟରେ କୁହାଯାଇଛି। ତେଣୁ ଏଇ ଯେଉଁ ଆମେ ଜାଣିବା, ସମସ୍ତ ବୈଦିକ ଶାସ୍ତ୍ରର ସାର, ସବୁ ସବୁ କିଛି ଜ୍ଞାନ, ସବୁକିଛି ଶକ୍ତି ସେଇ ଓଂରେ ପ୍ରଣବରେ ରହିଛି। ତେଣୁ ଯେ ଓଂକାର ଉଚ୍ଚାରଣ ହେଉଛି, ପ୍ରଣବ ଉଚ୍ଚାରଣ ହେଉଛି, ସେ ପ୍ରଣବ ବା ଗାୟତ୍ରୀ ଓଂରୁ ଆରମ୍ଭ ହେଉଛି, ଗାୟତ୍ରୀ ପ୍ରଣବରୁ ଆରମ୍ଭ, ଓଂ ଭୂର୍ ଭୁବ ସ୍ୱଃ ଏହିସବୁ ଶବ୍ଦ ମଧ୍ୟ ସେଇ ବ୍ରହ୍ମାଙ୍କର ମୁଖରୁ ଆସୁଛନ୍ତି। ତେଣୁ ଏ ଯେଉଁ ଗାୟତ୍ରୀ, ଇଏ ହେଉଛି ପ୍ରଣବର ବିସ୍ତାର ଗାୟତ୍ରୀ। ତେଣୁ ଜଣେ ଗାୟତ୍ରୀ ଯେଉଁ ଇଏ କରିବେ, ଉଚ୍ଚାରଣ କରିବେ, ସେ ତାର ନିୟମ ରହିଛି। ଆମେ କାଲି ଗତକାଲି କହୁଥିଲୁ ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି କେମିତି ଆମେ ଜଣେ ଗାୟତ୍ରୀ ଇଏ କରିବେ, ଉଚ୍ଚାରଣ କରିବେ। ଶୁଚୋ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନ ନାତୁ ଚେତଂ ନାତୁ ନିଚଂ ଚୈଳଜୀନ କୁଶୋତ୍ତରମ୍ ତତେକାଗ୍ର ମନ କୃତ୍ୱା ଯତଚିତ୍ତେନ୍ଦ୍ରିୟ କ୍ରିୟା ଉପବିଶ୍ୟା ସନଜୁଞ୍ଜା ଯୋଗମାତ୍ମ ବିଶୁଦ୍ଧେ ସମକାୟ ଶିର ଗ୍ରୀବା ଧାରଣ ଅଚଳ ଶିରମ ସମ୍ପ୍ରଜ୍ଞ ନାସିକାଗଂଶ ଦିଶସ୍ଥାନ ଅବଲୋକୟନ ଓମ୍ ଇତ୍ୟେକାଗ୍ର ବ୍ରହ୍ମ ବ୍ୟାହରଣ ମା ମନୁସ୍ମରଣ ଜହ ପ୍ରୟାତି ସମଦ୍ଭାବଂ ଜାତିନାସ୍ତତ୍ର ସଂଶୟ। ଯେଉଁ ଓଂକାର ଜଣେ ଉଚ୍ଚାରଣ କରିବେ, ସବୁ ଜଣେ ପବିତ୍ର ସ୍ଥାନରେ ବସିବେ, ଯେକୌଣସି ସ୍ଥାନରେ ପବିତ୍ର ବା ଗାୟତ୍ରୀ ଉଚ୍ଚାରଣ କରିପାରିବେ ନାହିଁ। ଏ ଓଂ ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ଗଲା ଯୋଗ ଦିବସ ଗଲା, ସେଥିରେ ଓଂକାରକୁ ବାଦ ଦିଆଯାଇଛି। ସେଥିରେ କୁହାଯାଇଛି ଜଣେ ଚାହିଁଲେ ଓଂ ଉଚ୍ଚାରଣ କରିପାରିବେ, ନହେଲେ ନାହିଁ, ଓଂକାରକୁ ବାଦ ଦିଆଯାଇଛି, ଅପ୍ସନାଲ କରିଦିଆଯାଇଛି। କିନ୍ତୁ ଓଂକାର ହେଉଛି ମୁଖ୍ୟ। ଓଂ କହିଲେ ଭଗବାନ ବୁଝାଉଛି, ଭଗବାନଙ୍କର ପ୍ରତୀକ ରହିଛି। ଓଂ କହିଲେ ଭଗବାନଙ୍କୁ ଆମେ ବୁଝୁଛେ। ତେଣୁ ଭଗବାନ ତ୍ୟାଗ କରି ଯାହା ସବୁ କରାଯିବ ସେ ତାର କିଛି ମୂଲ୍ୟ ନାହିଁ। ଭାଗବତମ ଦ୍ୱିତୀୟ ସ୍କନ୍ଧରେ ସେ କଥା କହୁଛନ୍ତି, ମଙ୍ଗଳାଚରଣରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତପସ୍ୱିନ ଦାନ ପରାଜ ଶିଷ୍ୟୁନ ମନସ୍ୱିନ ମନ୍ତ୍ରବିଦ ସୁମଙ୍ଗଳା କ୍ଷେମଂ ନ ବିନ୍ଦି ବିନାଦ ଦର୍ପଣମ ତସ୍ମୈ ସୁଭଦ୍ର ସର୍ବଶ୍ରୀ ନମ ନମଃ। ଯେଉଁମାନେ ତପସ୍ୱୀ ହୁଅନ୍ତୁ, ମନସ୍ୱୀ ହୁଅନ୍ତୁ, ମନ୍ତ୍ରବିଦ ହୁଅନ୍ତୁ, ବା ଯେକୌଣସି ଝିଅ ଯାହା କରନ୍ତୁ ନା କାହିଁକି, କିନ୍ତୁ ଯଦି ସେଟା ଭଗବାନଙ୍କୁ ଅର୍ପଣ ନହେଲା ତାହେଲେ ସେ ତାଦେହରେ କିଛି ଫଳ ପ୍ରାପ୍ତ ହେବେ ନାହିଁ। ତେଣୁ ଏଇ ଯେଉଁ ଯୋଗ କରାଯାଉଛି ଅନୁଲମ ବିଲମ ଯେଉଁ ରାମଦେବ ବାବା କରୁଛନ୍ତି, ସେ ଭାବୁଛନ୍ତି, ସେ ଅବଶ୍ୟ ତାଙ୍କେ ସେ ଚାହୁଁଥିଲେ ଓଂକାରଟା ରହିବା ପାଇଁ, କିନ୍ତୁ ଅନ୍ୟମାନେ ସେଟା ଗ୍ରହଣ କଲେ ନାହିଁ। ତେଣୁ ସେଟା ଅପ୍ସନାଲ କରିଦିଆଯାଇଛି, ଯିଏ ଚାହିଁଲେ ଗ୍ରହଣ କରିବ, ଯିଏ ଚାହିଁଲେ ନାହିଁ। ତେଣୁ ଇଏ ହେଉଛି ମୁଖ୍ୟ ଜିନିଷ, ମୁଖ୍ୟ ଜିନିଷ ବାଦ ଦିଆଯାଇ ଯୋଗ କରାଯାଉଛି। ଯୋଗର ମୁଖ୍ୟ ଜିନିଷ ହେଉଛି ଭଗବାନଙ୍କୁ ବିଷୟରେ ଜାଣିବା, ଯୋଗ ମାଧ୍ୟମରେ ସମାଧି ସ୍ତରକୁ ଆସିବା। ସମାଧି ସ୍ତରକୁ ଆସିଲେ ଭଗବାନଙ୍କୁ ସେ ଅନୁଭବ କରିବେ। ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବି ବେଦି ସାଙ୍ଗବତ କମୁଣିଷଦୈର୍ ଗାୟନ୍ତି ଜଂ ଶ୍ୟାମ ଗାହା ଜ୍ଞାନ ବ୍ୟସ୍ତିତ ତତ୍ ଗତି ମନସା ପଶ୍ୟନ୍ତି ଜଂ ଯୋଗିନ ଯଶାନ୍ତ ନ ବିଦୁସୁରା ସୁରଗଣ ଦେବାୟ ତସ୍ମୈ ନମଃ। ଭାଗବତମ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ଏ ଶ୍ଳୋକଟିକୁ ପ୍ରଥମେ କହୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି। କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନଙ୍କ ବିଷୟରେ ଯଦିଓ ବର୍ଣ୍ଣନା କଲେ, 18,000 ଶ୍ଳୋକ ବର୍ଣ୍ଣନା କଲେ, କିନ୍ତୁ ତଥାପି ତାଙ୍କୁ ଅନୁଭବ ହେଉଛି ଯେ ପ୍ରକୃତରେ ସେ ଅନନ୍ତ ଭଗବାନଙ୍କର ଆମେ କିଛି ଗୁଣଗାନ କରିପାରିଲୁ ନାହିଁ। ଯଶାନ୍ତ ନ ବିଦୁ, ଯାହାଙ୍କର ଅନ୍ତ ଆମେ କେହି ପାଇପାରୁନାହୁଁ, କେବଳ ତାଙ୍କୁ ମୁଁ ନମସ୍କାର କରି ଅନ୍ତିମରେ ସେ ଏଇ ଶ୍ଳୋକଟି କହିଛନ୍ତି 13 ଅଧ୍ୟାୟରେ। ଏହି ଶ୍ଳୋକ ଅନ୍ତିମ ଅଧ୍ୟାୟରେ ଏହି ଶ୍ଳୋକ ପ୍ରଥମେ କହିଛନ୍ତି। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ ରୁଦ୍ର ଏମାନେ ସବୁ ଦିବ୍ୟ ସ୍ତବରେ ଭଗବାନଙ୍କର ଆରାଧନା କରନ୍ତି, ଏବଂ ବେଦ ସାଙ୍ଗପଦ ଉପନିଷଦ ବେଦ ଉପନିଷଦ ଇତ୍ୟାଦି ଯେଉଁ ଷଡ଼ାଙ୍ଗ ରହିଛି, ଏ ଷଡ଼ାଙ୍ଗ ସହିତ ବେଦ ଉପନିଷଦ ଶିକ୍ଷା ବ୍ୟାକରଣ କଳ୍ପ ଇତ୍ୟାଦି ସହିତ ଯାହାଙ୍କ ବିଷୟରେ ଜ୍ଞାନ କରାଯାଏ, ଭଗବାନଙ୍କ ବିଷୟରେ ଜ୍ଞାନ କରାଯାଉଛି। ଗାନ୍ଧୀ ଜଙ୍ଗ ଶ୍ୟାମ ଘା ଶ୍ୟାମ ଶ୍ୟାମ ବେଦରେ ସେ ଭଗବାନଙ୍କର ଗୁଣଗାନ କରାଯାଇଛି। ତେଣୁ ଧ୍ୟାନାବସ୍ଥିତ ଯେଉଁମାନେ ଧ୍ୟାନ କରୁଛନ୍ତି ବା ଯୋଗ କରୁଛନ୍ତି, ଏ ଧ୍ୟାନରୁ ଆରମ୍ଭ ହେଉଛି ଯୋଗ। ତେଣୁ ଧ୍ୟାନାବସ୍ଥିତ ଗତିହୀନ ମନସା, ମନରେ ସେ ଭଗବାନଙ୍କ ବିଷୟରେ ଚିନ୍ତା କରିବେ। ପଶ୍ୟନ୍ତି ଯେଉଁ ଯୋଗିନ, ପ୍ରକୃତ ଯୋଗୀ କିଏ ନା ଯିଏ ହୃଦୟରେ ଭଗବାନଙ୍କୁ ଦର୍ଶନ କରନ୍ତି। ଆମେ ତ ଭଗବାନଙ୍କୁ ନାମ ନବାନି, ଆଉ ଭଗବାନ କ'ଣ ଦର୍ଶନ କରିବା, କ'ଣ ଯୋଗ ପାଇବା, ଖାଲି ଶରୀର ସୁସ୍ଥ ରହିବ ଏବଂ ଆମେ ଉପଭୋଗ କରିବା, ଇନ୍ଦ୍ରିୟ ଉପଭୋଗ କରିବା। ଏ ଯୋଗର ପ୍ରକୃତ ଯୋଗର ଉଦ୍ଦେଶ୍ୟ ହେଉଛି ଏଇଟା, ପ୍ରକୃତ ଯୋଗର ଉପଦେଶ ହେଉଛି କେମିତି ଆମେ ଇନ୍ଦ୍ରିୟ ସଂଯମ କରିବା। ଯୋଗ ଇନ୍ଦ୍ରିୟ ସଂଯମ, ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରିୟ ସଂଯମ କରିବେ। କିନ୍ତୁ ରାମଦେବ ବାବା ଯୋଉ ଯୋଗ କରୁଛନ୍ତି ତାର ଉଦ୍ଦେଶ୍ୟ ହେଉଛି ତମେ ଇନ୍ଦ୍ରିୟକୁ ଯେତେ ଆପଣ ଯେତେ ଆନନ୍ଦ ଦେଇପାରିବ ସେତେ ଭଲ, କାରଣ ଶରୀର ସୁସ୍ଥ ରହିବ, ତମେ ଉପଭୋଗ କରିବ, କାମ ଉପଭୋଗ କରିବ। ତେଣୁ ଏଇଟା ପ୍ରକୃତରେ ଯୋଗର ଉଦ୍ଦେଶ୍ୟ ନୁହଁ। ତେଣୁ ଏଇ ଯେଉଁ ଗାୟତ୍ରୀ ମନ୍ତ୍ର, ଏ ଗାୟତ୍ରୀ ମନ୍ତ୍ର ପ୍ରଣବଠାରୁ, ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ, ଯେହେତୁ ଛନ୍ଦମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଗାୟତ୍ରୀ ଯେଉଁମାନେ ଗାନ କରନ୍ତି ବା ଗାୟତ୍ରୀ ଯେଉଁମାନେ ଉଚ୍ଚାରଣ କରନ୍ତି ସେମାନେ ଭଗବାନଙ୍କର ଆରାଧନା ଅର୍ଚ୍ଚନା କରିବା ପାଇଁ ସେମାନେ ଯୋଗ୍ୟ ହେବେ। ଏ ବ୍ରାହ୍ମଣ ଯେଉଁମାନେ ହେବେ, ପ୍ରଥମେ ହେଉଛନ୍ତି ଆମର ହରିନାମ ଦୀକ୍ଷା ନେଉଛନ୍ତି, ତାପରେ ସେମାନେ ବ୍ରାହ୍ମଣ ଦୀକ୍ଷା ନେଇ ଭଗବାନଙ୍କର ପୂଜା ଆରାଧନା କରୁଛନ୍ତି। ତେଣୁ ଭଗବାନ ପୂଜା କରିବା ପାଇଁ ଅନ୍ତତଃ ପକ୍ଷେ ଏତିକି ଯୋଗ୍ୟତା ଦରକାର, ଅର୍ଚ୍ଚନା କରିବା ପାଇଁ ଏତିକି ଯୋଗ୍ୟତା ଦରକାର, କିନ୍ତୁ ଭଗବାନଙ୍କର ନାମ ନେବା ପାଇଁ କୌଣସି ଯୋଗ୍ୟତା ନାହିଁ। ଯିଏ ଯେକୌଣସି ସମୟରେ ଅହୋ ବଚସ୍ୱ ପଚତୁ ବରିୟାନ ଯେ ଜିହ୍ୱାଗ୍ରେ ବର୍ତ୍ତେ ନାମ ତୁଭ୍ୟମ ତେ ପୁସ୍ତପସ୍ତେ ଜୁହୁ ସଶ୍ନୁ ରାଜ୍ୟା ବ୍ରହ୍ମାନୁ ଚୁର୍ଣ୍ଣାମ ଗୃଣନ୍ତି ଯେତେ କପିଳଦେବ। ଯେତେବେଳେ ଭଗବାନ ତାଙ୍କ ଭଗବାନ ମାଙ୍କୁ କହୁଛନ୍ତି, ତ ସବୁ ପ୍ରକାର ଜ୍ଞାନ ପ୍ରଦାନ କଲେ, ସବୁ ପ୍ରକାର ଜ୍ଞାନ ପ୍ରାପ୍ତ ହେଇ ମା ତାଙ୍କର ଅଭିଭୂତ ହେଇଯାଉଛନ୍ତି, ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଅହୋ ଶବ୍ଦ ବାହାର କରୁଛନ୍ତି, ସେଥିପାଇଁ କହୁଛନ୍ତି ଅହୋ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଅହୋ ବତ ସୁପଚୁତ କରିହାନ୍ ହେ ପୁତ୍ର, ଏମିତିକି ସ୍ୱ ପଛ ଯେଉଁମାନେ କୁକୁର ବୋଧି ଚଣ୍ଡାଳ ସେ ମଧ୍ୟ ଶ୍ରେଷ୍ଠ ହେଇଯାଉଛି। ଯାହାର ଜୁହାର ଅଗ୍ରରେ ଜୁହାଗ୍ରେ ସମ୍ପୂର୍ଣ୍ଣ ଯିବା କଥା ଛାଡ଼ନ୍ତୁ, ଜୁହାର ଅଗ୍ରରେ କେବଳ ବର୍ତ୍ତତେ କିଛି ସମୟ ପାଇଁ ରହୁଛି ସବୁବେଳ ପାଇଁ ଛାଡ଼ନ୍ତୁ, ନାମ ଏକ ବଚନରେ କୁହାଯାଉଛି। ତେଣୁ ସେଭଳି ବ୍ୟକ୍ତି ଚଣ୍ଡାଳ ବ୍ୟକ୍ତି ଏତେ ନିମ୍ନ ସ୍ଥାନରେ ଥିଲେ ମଧ୍ୟ ସେ ବହୁତ ଶ୍ରେଷ୍ଠ ହେଇଯାଉଛି। ଅହୋ ବତ ସ୍ୱପଚୁତ ଗରିଆନ ଯଦି ଜୁହାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ। ତେଣୁ ସେ ବୁଝିବାକୁ ପଡ଼ିବ ସେ ସବୁକିଛି କରିସାରିଛି, ସେମାନେ ସବୁ ତପସ୍ୟା କରିସାରିଛନ୍ତି, ସମସ୍ତ ଯଜ୍ଞ କରିସାରିଛନ୍ତି, ସମସ୍ତ ସ୍ନୁ ବା ସମସ୍ତ ତୀର୍ଥରେ ସ୍ନାନ କରିସାରିଛନ୍ତି ଏବଂ ସମସ୍ତ ବେଦ ଅଧ୍ୟୟନ କରିସାରିଛନ୍ତି ବୋଲି ବୁଝିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ଏତେ ଯେଉଁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଜିହ୍ୱାରେ ଏବଂ ସବୁବେଳ ପାଇଁ ଅନେକ ନାମ ଉଚ୍ଚାରଣ କରୁଛନ୍ତି ତାଙ୍କ କଥା କ'ଣ କହିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଯଦିଓ ମହାମନ୍ତ୍ରର ବହୁତ ତାର ମହାତ୍ମା ରହିଛି, କିନ୍ତୁ ତଥାପି ଭଗବାନ କୃପାରୁ ଏହି ମହାମନ୍ତ୍ର ନେବା ପାଇଁ କୌଣସି ରିଷ୍ଟ୍ରିକ୍ସନ୍ ରଖାଯାଏ ନାହିଁ। ତତ୍ରାବି ସ୍ମରଣେ ତତ୍ରାବି ନିୟମିତ ସ୍ମରଣୀନ କାଳ, କୌଣସି ନିୟମ କୌଣସି କାଳର ବ୍ୟବସ୍ଥା ରଖାଯାଇ ନାହିଁ। କିନ୍ତୁ ଜଣେ ଯେତେବେଳେ ଗାୟତ୍ରୀ ଉଚ୍ଚାରଣ କରିବେ ତା ପାଇଁ ବିଭିନ୍ନ ନିୟମ ରହିଛି, ବିଭିନ୍ନ କାଳ ରହିଛି। ତ୍ରିସନ୍ଧ୍ୟା ସନ୍ଧ୍ୟା ମାନେ ସକାଳେ ବ୍ରହ୍ମ ମୁହୂର୍ତ୍ତରେ କରିବେ, ମଧ୍ୟାହ୍ନରେ କରିବେ, ସନ୍ଧ୍ୟାବେଳେ କରିବେ, ତ୍ରିସନ୍ଧ୍ୟା କରିବା ପାଇଁ କୁହାଯାଇଛି। ତ କାଳ ସମୟ ରହିଛି, ନିୟମ ରହିଛି, ଏଇଭଳି ଭାବରେ ବସିବେ, ଏଇଭଳି ଭାବରେ ଆଚରଣ କରିବେ, ଏଇଭଳି ଭାବରେ ଗାୟତ୍ରୀ ଗାନ ଉଚ୍ଚାରଣ କରିବେ। ତେଣୁ ଇଏ ହେଉଛି ଗାୟତ୍ରୀ ମନ୍ତ୍ର ଯେଉଁମାନେ ଗାନ କରି ପାଠ କରିବେ ସେମାନେ ଭଗବାନଙ୍କର ଅର୍ଚ୍ଚନା କରିବା ପାଇଁ ଯୋଗ୍ୟ ହେବେ, ବ୍ରାହ୍ମଣ ସ୍ତରକୁ ସେମାନେ ଆସିବେ। ଏବଂ ଏ ଗାୟତ୍ରୀର ପୁଣି ବିସ୍ତାର ହେଉଛି ଚତୁଶ୍ଳୋକୀ ଭାଗବତ। ଚତୁଶ୍ଳୋକୀ ଭାଗବତ ଯେଉଁ ଭାଗବତ ଭଗବାନ ଭାଗବତମ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏହି ଚାରୋଟି ଶ୍ଳୋକରେ ବ୍ରହ୍ମାଙ୍କୁ ଏହି ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଇଛନ୍ତି, ଯାହାଫଳରେ କି ଆଜି ବ୍ରହ୍ମା ତାଙ୍କର ମୁଖରୁ ସବୁ ବାହାରୁଛନ୍ତି, ଶାସ୍ତ୍ର ବାହାରୁଛନ୍ତି, ବେଦ ବାହାରୁଛନ୍ତି, ଉପନିଷଦ ବାହାରୁଛନ୍ତି, ଉପବେଦ ବାହାରୁଛନ୍ତି, ଇତିହାସ ବାହାରୁଛନ୍ତି, ପୁରାଣ ବାହାରୁଛନ୍ତି, ବିଭିନ୍ନ ଛନ୍ଦ ଏସବୁ ବିଭିନ୍ନ ପ୍ରକାର ସବୁ ସୃଷ୍ଟି କରୁଛନ୍ତି। କିନ୍ତୁ ଚତୁଶ୍ଳୋକୀ ଭାଗବତରେ ସବୁ ଜିନିଷ ରହିଛି, ସବୁ କଥା ରହିଛି ଚତୁଶ୍ଳୋକୀ ଭାଗବତ। ଯେଉଁ ଚତୁଶ୍ଳୋକୀ ଭାଗବତର ବିସ୍ତାର ହେଉଛି ଏହି ଭାଗବତମର 18,000 ଶ୍ଳୋକ, ଏବଂ 18,000 ଶ୍ଳୋକ ଆମେ ଭାବିବାନି ଯେ 18,000 ଶ୍ଳୋକ ପରେ ଆଉ କିଛି ନାହିଁ, ନା ନା, ଏ ଗୋଟିଏ ଗୋଟିଏ ଶ୍ଳୋକରେ ମଧ୍ୟ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଆତ୍ମା ରାମସ୍ ମୁନୟୋ ନିର୍ଗ୍ରନ୍ଥାଭିକ୍ରମେ କୁର୍ବନ୍ତି ଅହିତ ଭକ୍ତିମ ଇତମ ଭୂତ ଗୁଣ ହରି। ଏଇ ଯେଉଁ ପ୍ରଶ୍ନ ପଚାରିଛନ୍ତି ସୁତ ଗୋସ୍ୱାମୀଙ୍କୁ ସ୍ୱର୍ଣ୍ଣକାଦି ଋଷିମାନେ, ଯେ ସୁଖଦେବ ଗୋସ୍ୱାମୀ ସେ ତ ନିରପେକ୍ଷ ଥିଲେ, ସେ କାହାକୁ ଅପେକ୍ଷା କରୁନଥିଲେ, ସେ ତ ଅଲକ୍ଷ୍ୟରେ ରହୁଥିଲେ, କେଉଁଠିକି ସେ ଗୋଟିଏ ସ୍ଥାନରେ ଅଧଘଣ୍ଟାରେ ମଧ୍ୟ ଅଧିକ ସମୟ ରୁହନ୍ତି ନାହିଁ। ସ ଗୋଧବନ ମାତ୍ର ଗୃହେଶୁ ଗୃହମେଦିନା ଅବକ୍ଷିତେ ମହାଭାଗ ତୀର୍ଥି କୁହନ୍ତି ତଦାଶ୍ରମ, ଗୋଟିଏ ଅଧଘଣ୍ଟାରୁ ଅଧିକ ସମୟ ରହନ୍ତି ନାହିଁ ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହିଛନ୍ତି। କିନ୍ତୁ ସିଏ କେମିତି ଏତେ ଦିନ ଧରି 7 ଦିନ ଧରି ପରୀକ୍ଷିତ ମହାରାଜଙ୍କୁ ଏ କଥା କହିଲେ ଭାଗବତଙ୍କ କଥା, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ସ୍ୱର୍ଣ୍ଣକାଦି ଋଷିମାନେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ କହୁଛନ୍ତି, ଏ ଭଗବାନଙ୍କର ଏଭଳି ଗୁଣ ରହିଛି, ଆତ୍ମାରାମ ବ୍ୟକ୍ତି ହୁଅନ୍ତୁ, ନିର୍ଗନ୍ଥା ହୁଅନ୍ତୁ, ବା ଯେଉଁମାନେ ଗ୍ରନ୍ଥ ଅଧ୍ୟୟନ କରିନାହାନ୍ତି ବା ଯେଉଁମାନଙ୍କ ବନ୍ଧନ ନାହିଁ, ଯିଏ ବି ହୁଅନ୍ତୁ, ଭଗବାନଙ୍କ ପ୍ରତି ଉରୁକ୍ରମ ଯାହାଙ୍କର ଅଦ୍ଭୁତ କ୍ରମ ସବୁ ରହିଛି, କୁର୍ବନ୍ତି ଅହେତୁକି ଭକ୍ତି ତାଙ୍କ ପ୍ରତି ଅହେତୁକି ଭକ୍ତି ସେମାନେ କରିବେ, ଇତମ୍ଭୂତ ଗୁଣ ହରି ଭଗବାନଙ୍କର ଏଭଳି ଗୁଣ ରହିଛି ସବୁ ରହିଛି। ତେଣୁ ଏହି ଶ୍ଳୋକରେ 61 ଅର୍ଥ କରିଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କ ପାଖରେ 61 ଅର୍ଥ କରିଛନ୍ତି। ଯେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ପାଖରେ କଥା ହେଉଥିଲା, ଭାଗବତଙ୍କ କଥା ହେଉଥିଲା, ବେଦାନ୍ତ ସୂତ୍ର ପାଠ କରୁଥିଲେ, ସେହି ସମୟରେ ଭାଗବତଙ୍କ ଏହି ଶ୍ଳୋକଟି ଅଧ୍ୟୟନ କରାଯାଇଛି। ଏହି ଶ୍ଳୋକରେ ଆମର ସାର୍ବଭୌମ ଭଟ୍ଟାଚାର୍ଯ୍ୟ 9 ଅର୍ଥ କରିଥିଲେ, କିନ୍ତୁ ମହାପ୍ରଭୁ ସେ 9 ଅର୍ଥକୁ ବାଦ ଦେଇ ତାର 18 ଅର୍ଥ କରିଥିଲେ। ପୁଣି ପରେ ଯେତେବେଳେ ସନାତନ ଗୋସ୍ୱାମୀ ପଚାରିଲେ ଏହି ଶ୍ଳୋକ ଉପରେ, ସେତେବେଳେ ସେ 61 ଅର୍ଥ କରିଛନ୍ତି। ତେଣୁ ଏଇଥିରୁ ଆମେ ଅନୁମାନ କରିବା ଏହି ଶ୍ଳୋକ ଯେଉଁ 18,000 ଶ୍ଳୋକ ଅଛନ୍ତି ତାର କେତେ ମହାତ୍ମା ରହିଛି, କେତେ ତାର ତାକୁ ବିସ୍ତାର କଲେ କେତେ ହେବ। ଅନେକ ରହିଛନ୍ତି ଟୀକାକାରମାନେ ସବୁ ରହିଛନ୍ତି, ଶ୍ରୀଧର ସ୍ୱାମୀ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀ, ଅନେକ ଆଚାର୍ଯ୍ୟମାନେ ରହିଛନ୍ତି। ଏଇ ଭାଗବତ ଉପରେ ଶ୍ଳୋକ ଟୀକା ଦେଉଛନ୍ତି, ସେ ଟୀକା ଚାଲିଛି ତାଙ୍କର ଟୀକା, କେତେ ପ୍ରକାର ଟୀକା ରହିଛନ୍ତି, 14 ଜଣ ପ୍ରଖ୍ୟାତ ଏଇ ରହିଛନ୍ତି ଟୀକାକାର ରହିଛନ୍ତି, ତାର ବିଭିନ୍ନ ପ୍ରକାର ଅର୍ଥ ରହିଛି ସବୁ। ତେଣୁ ଏଇଠି କହିଦେଲେ ଯେ ସରିଗଲା ଭାଗବତମ ଶେଷ ହେଇଗଲା ତା ନୁହଁ, ସେଇଥିପାଇଁ ଅନ୍ତିମରେ ସୁଧ ଗୋସ୍ୱାମୀ ଏଇ ଶ୍ଳୋକଟି କହିଲେ। ସିଏ ନିଜକୁ ଅନୁଭବ କରୁଛନ୍ତି ଯେ ଭଗବାନ ଯଦିଓ ଏତେ ଗୁଣଗାନ କଲେ, 18,000 ଶ୍ଳୋକରେ ଏଇ ଗାୟତ୍ରୀକୁ ଏଇ ଓଙ୍କାରକୁ ବିସ୍ତାର କରିଛନ୍ତି, ଗାୟତ୍ରୀକୁ ବିସ୍ତାର କରିଛନ୍ତି, ଚତୁଶ୍ଳୋକୀ ଭାଗବତଙ୍କୁ ବିସ୍ତାର କରିଛନ୍ତି, ତଥାପି ସେ ଭାବୁଛନ୍ତି ପ୍ରକୃତରେ ମୁଁ କିଛି କହିପାରିଲି ନାହିଁ। ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କଥା କହୁଛନ୍ତି, ତେଣୁ ଅନ୍ତିମରେ ସେ କେବଳ ନମସ୍କାର କରୁଛନ୍ତି। ତେଣୁ ଆମେ ମଧ୍ୟ ଭାଗବତ ଅନ୍ତିମରେ ନମସ୍କାର କରିକି ଭାଗବତଙ୍କୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବନ୍ଦ କି, ଦାୟୀ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।